ଓମ୍ ଶାନ୍ତି। ଆଜିର ପ୍ରାତଃ ମୁରଲୀ 3:25। ବାପ ଦାଦା ମଧୁବନ, ମିଠେ ବଚେ, ତୁମର ଏହି ନୂଆ ବୃକ୍ଷ ବହୁତ ମିଠା। ଏହି ମିଠା ବୃକ୍ଷରେ ହିଁ ପୋକ ଲାଗିଥାନ୍ତି। ପୋକକୁ ମାରିବାର ଔଷଧ ହେଲା ମନ ମନାଭବ। ପ୍ରଶ୍ନ। ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରମାନଙ୍କର ଲକ୍ଷଣ କ'ଣ ହୋଇଥିବ? ଉତ୍ତର। ସେମାନେ କେବଳ ଗୋଟିଏ ବିଷୟରେ ନୁହେଁ, କିନ୍ତୁ ସବୁ ବିଷୟ ପ୍ରତି ପୁରା ପୁରା ଧ୍ୟାନ ଦେବେ। ସ୍ଥୂଳ ସେବା କରିବାର ବିଷୟ ମଧ୍ୟ ବହୁତ ଭଲ, ଯାହାଦ୍ୱାରା ବହୁତଙ୍କୁ ସୁଖ ମିଳିଥାଏ। ଏହାଦ୍ୱାରା ନମ୍ବର ମଧ୍ୟ ଜମା ହୋଇଥାଏ, କିନ୍ତୁ ତା ସହିତ ଜ୍ଞାନ ମଧ୍ୟ ଦରକାର ଏବଂ ଚାଲିଚଳଣି ମଧ୍ୟ ଉତ୍ତମ ହେବା ଦରକାର। ଦୈବୀ ଗୁଣ ଉପରେ ପୁରା ଧ୍ୟାନ ଦେବା ଦରକାର। ଜ୍ଞାନ ଯୋଗ ଉପରେ ପୁରା ଧ୍ୟାନ ରହିଲେ ସମ୍ମାନର ସହିତ ପାସ୍ ହୋଇପାରିବ। ଗୀତ। ନା ଓହ ହମ୍ ସେ ଜୁଦା ହୋଙ୍ଗେ। ଓମ୍ ଶାନ୍ତି। ପିଲାମାନେ କଣ ଶୁଣିଲ? ପିଲାମାନଙ୍କର ମନ କାହା ସହିତ ଲାଗିଛି? ଗାଇଡ ସହିତ। ଗାଇଡ ଅର୍ଥାତ୍ ପଥ ପ୍ରଦର୍ଶକ। ତୁମମାନଙ୍କୁ କଣ କଣ ସବୁ ଦେଖାଉଛନ୍ତି? ସ୍ୱର୍ଗକୁ ଯିବାର ଦ୍ୱାର ଦେଖାଉଛନ୍ତି। ନାମ ମଧ୍ୟ ଦିଆଯାଇଛି, ସ୍ୱର୍ଗକୁ ଯିବାର ରାସ୍ତା। ସ୍ୱର୍ଗର ଫାଟକ କେବେ ଖୋଲୁଛି? ଏବେ ତ ନର୍କ ହୋଇଯାଇଛି ନା। ସ୍ୱର୍ଗର ଫାଟକ କିଏ ଏବଂ କେବେ ଖୋଲୁଛନ୍ତି, ଏ କଥା ତୁମେ ପିଲାମାନେ ହିଁ ଜାଣିଛ। ତେଣୁ ତୁମେମାନେ ସର୍ବଦା ଖୁସିରେ ରହୁଛ। ସ୍ୱର୍ଗକୁ ଯିବାର ରାସ୍ତା ତୁମେମାନେ ହିଁ ଜାଣିଛ। ମେଳା ପ୍ରଦର୍ଶନୀ ଦ୍ୱାରା ତୁମେ ଏ କଥା ଦେଖାଉଛ କି ମନୁଷ୍ୟ ସ୍ୱର୍ଗର ଦ୍ୱାରକୁ କିପରି ଯାଇପାରିବ। ଚିତ୍ର ତ ତୁମେ ବହୁତ ତିଆରି କରିଛ। ବାବା ପଚାରୁଛନ୍ତି, ଏସବୁ ଚିତ୍ରରେ କେଉଁଠି ଏଭଳି ଚିତ୍ର ଅଛି ଯାହାଦ୍ୱାରା ଆମେ କାହାକୁ ବି ବୁଝାଇ ପାରିବା ଯେ ଏହା ହେଉଛି ସ୍ୱର୍ଗକୁ ଯିବାର ଦ୍ୱାର? ଗୋଲକ ଅର୍ଥାତ୍ ସୃଷ୍ଟିଚକ୍ର ଚିତ୍ରରେ ସ୍ୱର୍ଗକୁ ଯିବାର ଦ୍ୱାର ପ୍ରମାଣିତ ହୋଇଛି। ଏହା ହିଁ ସଠିକ ଚିତ୍ର ଅଟେ। ଉପରେ ସେପଟେ ରହିଛି ନର୍କର ଦ୍ୱାର ଏବଂ ଏପଟେ ରହିଛି ସ୍ୱର୍ଗର ଦ୍ୱାର। ସେହି ଚିତ୍ରରେ ଏକଥା ବିଲକୁଲ ସ୍ପଷ୍ଟ ଭାବରେ ରହିଛି, ଏଠାରୁ ସବୁ ଆତ୍ମାମାନେ ଶାନ୍ତିଧାମକୁ ଯାଇ ପୁଣି ସ୍ୱର୍ଗକୁ ଆସିଥାନ୍ତି। ଏହା ଦ୍ୱାର ଅଟେ। ସାରା ଚକ୍ରକୁ ବି ଦ୍ୱାର ବୋଲି କୁହାଯିବ ନାହିଁ। ଉପରେ ଯେଉଁମାନେ ସଙ୍ଗମ ଦେଖାଇଛି ତାହା ହିଁ ସମ୍ପୂର୍ଣ୍ଣ ଦ୍ୱାର ଅଟେ। ଯେଉଁ ବାଟେ ଆତ୍ମାମାନେ ନର୍କରୁ ବାହାରି ଯାଉଛନ୍ତି, ପୁଣି ନୂଆ ଦୁନିଆକୁ ଆସୁଛନ୍ତି। ବାକି ସମସ୍ତେ ଶାନ୍ତିଧାମରେ ରହିଥାନ୍ତି। ସୃଷ୍ଟି ଚକ୍ରରେ ଥିବା ସମୟର କଣ୍ଟା ଦେଖାଇ ଦେଉଛି ଯେ ଏହା ହେଉଛି ନର୍କ ଏବଂ ତାହା ହେଉଛି ସ୍ୱର୍ଗ। ବୁଝାଇବା ନିମନ୍ତେ ଏହା ସବୁଠାରୁ ଭଲ ଫାଷ୍ଟ କ୍ଲାସ୍ ଚିତ୍ର। ବିଲକୁଲ ସ୍ପଷ୍ଟ ଭାବରେ ରହିଛି, ଏହା ସ୍ୱର୍ଗକୁ ଯିବାର ରାସ୍ତା। ଏ କଥା ବୁଦ୍ଧି ଦ୍ୱାରା ବୁଝିବାର କଥା ନା। ଅନେକ ଧର୍ମର ବିନାଶ ଏବଂ ଗୋଟିଏ ଧର୍ମର ସ୍ଥାପନା ହେଉଛି। ତୁମେ ଜାଣିଛ ଆମେ ସୁଖଧାମକୁ ଯିବୁ, ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ। ଦ୍ୱାର ବହୁତ ପରିଷ୍କାର ଭାବରେ ରହିଛି। ଏହି ଗୋଲା ବା ସୃଷ୍ଟିଚକ୍ର ଚିତ୍ର ହିଁ ମୁଖ୍ୟ ଚିତ୍ର। ଏଥିରେ ନର୍କ ଏବଂ ସ୍ୱର୍ଗର ଦ୍ୱାର ବିଲକୁଲ ସ୍ପଷ୍ଟ ଭାବରେ ରହିଛି। ସ୍ୱର୍ଗର ଦ୍ୱାରକୁ ଯେଉଁମାନେ କଳ୍ପ ପୂର୍ବରୁ ଯାଇଥିଲେ ସେଇମାନେ ହିଁ ଯିବେ, ବାକି ସମସ୍ତେ ଶାନ୍ତିର ଦ୍ୱାରକୁ ଚାଲିଯିବେ। ଏବେ ନର୍କର ଦ୍ୱାର ବନ୍ଦ ହୋଇ ଶାନ୍ତି ଏବଂ ସୁଖର ଦ୍ୱାର ଖୋଲୁଛି। ଏହା ସବୁଠାରୁ ଫାଷ୍ଟ କ୍ଲାସ୍ ଚିତ୍ର ଅଟେ। ବାବା ସବୁବେଳେ କହୁଛନ୍ତି ତ୍ରିମୂର୍ତ୍ତି ଏବଂ ଗୋଲା ଚିତ୍ର ଏହି ଦୁଇଟି ଫାଷ୍ଟ କ୍ଲାସ୍ ଚିତ୍ର ଅଟେ। ଯେ କେହି ବି ଆସୁଛନ୍ତି, ପ୍ରଥମେ ତାଙ୍କୁ ଏହି ଚିତ୍ରକୁ ଦେଖାଅ କି ସ୍ୱର୍ଗକୁ ଯିବାର ଏହା ଦ୍ୱାର ଅଟେ। ଏହା ନର୍କ, ଏହା ସ୍ୱର୍ଗ ଅଟେ। ନର୍କର ଏବେ ବିନାଶ ହେବାକୁ ଯାଉଛି, ମୁକ୍ତିର ଦ୍ୱାର ଖୋଲୁଛି। ବର୍ତ୍ତମାନ ଆମେ ସ୍ୱର୍ଗକୁ ଯିବା, ବାକି ସମସ୍ତେ ଶାନ୍ତିଧାମକୁ ଯିବେ। ଏହା କେତେ ସହଜ କଥା। ସ୍ୱର୍ଗର ଦ୍ୱାରକୁ ସତ ସମସ୍ତେ ଯିବେ ନାହିଁ, ସେଠାରେ ତ କେବଳ ଏହି ଦେବୀ ଦେବତାମାନଙ୍କର ହିଁ ରାଜ୍ୟ ଥିଲା। ତୁମମାନଙ୍କ ବୁଦ୍ଧିରେ ଅଛି ଯେ ସ୍ୱର୍ଗର ଦ୍ୱାରକୁ ଯିବା ପାଇଁ ଏବେ ଆମେ ଯୋଗ୍ୟ ହେଉଛୁ। ଯେତେ ଯେତେ ଲେଖାପଢା କରିବ ତେବେ ଯାଇ ନବାବ ଅର୍ଥବା ରାଜା ହେବ। ଖେଲେଙ୍ଗେ ପିଲେଙ୍ଗେ ତ ହୁଙ୍ଗେ ଖରାପ, ଅର୍ଥାତ୍ ଖେଳିଲେ ବୁଲିଲେ ବୁଲିଲେ ନିଜର କ୍ଷତି କରିବ। ଏହି ଗୋଲକ ଚିତ୍ର ସବୁଠାରୁ ଭଲ ଯାହାକୁ ବୁଦ୍ଧି ଦ୍ୱାରା ବୁଝିପାରିବ। ଥରେ ଚିତ୍ର ଦେଖିଲ ପୁଣି ବୁଦ୍ଧି ଦ୍ୱାରା କାମ କରିବାକୁ ପଡ଼ିଥାଏ। ତୁମ ପିଲାମାନଙ୍କର ସାରାଦିନ ଏହି ଖିଆଲ ଚାଲିବା ଦରକାର ଯେ କେଉଁ ଚିତ୍ରକୁ ମୁଖ୍ୟ ରୂପେ ରଖାଯିବ ଯାହା ଉପରେ ଆମେ ଭଲ ଭାବରେ ବୁଝାଇ ପାରିବୁ। ଗେଟ୍ ୱେ ଟୁ ହେଭେନ୍, ସ୍ୱର୍ଗକୁ ଯିବାର ରାସ୍ତା, ଏହି ଇଂରାଜୀ ଅକ୍ଷର ବହୁତ ଭଲ। ଏବେ ତ ଅନେକ ଭାଷା ହୋଇଗଲାଣି। ହିନ୍ଦୀ ଶବ୍ଦ ହିନ୍ଦୁସ୍ତାନରୁ ବାହାରିଛି। ହିନ୍ଦୁସ୍ତାନ ଶବ୍ଦ କିଛି ଠିକ୍ ନୁହେଁ। ଏହାର ଅସଲ ନାମ ତ ଭାରତ ଅଟେ। ଭାରତ ଖଣ୍ଡ ବୋଲି କୁହାଯାଉଛି। ଏପରି ତ ଗଳି ସଡ଼କ ଇତ୍ୟାଦିର ନାମ ବଦଳି ଯାଇଥାଏ, ଖଣ୍ଡର ଅର୍ଥାତ୍ ରାଷ୍ଟ୍ରର ନାମ ବଦଳି ନଥାଏ। ମହାଭାରତ ଶବ୍ଦ ତ ଅଛି ନା, ସବୁଥିରେ ଭାରତ ହିଁ ମନେ ପଡୁଛି। ଗାୟନ ମଧ୍ୟ କରୁଛନ୍ତି ଭାରତ ଆମର ଦେଶ। ହିନ୍ଦୁ ଧର୍ମ କହିବା ଦ୍ୱାରା ଭାରତ ମଧ୍ୟ ହିନ୍ଦୀ କରିଦେଇଛି। ଏହା ଭୁଲ ଅଟେ। ସତ୍ୟ ଯୁଗରେ କେବଳ ସତ୍ୟ ହିଁ ସତ୍ୟ ଥିଲା। ସତ୍ୟ ପିନ୍ଧିବା, ସତ୍ୟ ଖାଇବା, ସତ୍ୟ କହିବା, ଏଠାରେ ସବୁ ମିଥ୍ୟା ହୋଇଗଲାଣି। ତେଣୁ ଏହି ସ୍ୱର୍ଗକୁ ଯିବାର ରାସ୍ତା ଏହି ଶବ୍ଦ ବହୁତ ଭଲ। ଚାଲ ଆମେ ତୁମକୁ ସ୍ୱର୍ଗକୁ ଯିବାର ରାସ୍ତା ଦେଖାଇବୁ। ଏବେ ତ କେତେ ଭାଷା ହୋଇଗଲାଣି। ବାବା ତୁମ ପିଲାମାନଙ୍କୁ ସଦ୍ଗତିର ଶ୍ରେଷ୍ଠ ମତ ଦେଉଛନ୍ତି। ବାବାଙ୍କ ମତର ଗାୟନ ମଧ୍ୟ ରହିଛି, ତାଙ୍କର ଗତି ଓ ମତି ଅଲଗା ଅଟେ। ବାବା ତୁମମାନଙ୍କୁ କେତେ ସହଜ ମତ ଦେଉଛନ୍ତି, ତେଣୁ ଭଗବାନଙ୍କ ଶ୍ରୀମତରେ ହିଁ ତୁମକୁ ଚାଲିବାକୁ ହେବ। ଡାକ୍ତରଙ୍କ ମତରେ ଚାଲିଲେ ଡାକ୍ତର ହେବ, ଭଗବାନଙ୍କର ମତରେ ଚାଲିଲେ ଭଗବାନ ଭଗବତୀ ହେବ। ଭଗବାନ ଉଆଜ ମଧ୍ୟ ଅଛି, ସେଥିପାଇଁ ବାବା କହୁଛନ୍ତି ପ୍ରଥମେ ତ ଏ କଥା ପ୍ରମାଣ କର ଯେ ଭଗବାନ କାହାକୁ କୁହାଯାଉଛି। ସ୍ୱର୍ଗର ମାଲିକ ତ ନିଶ୍ଚିନ୍ତ ଭଗବାନ ଭଗବତୀ ହିଁ ହେବେ, ବ୍ରହ୍ମଲୋକରେ ତ କିଛି ବି ନାହିଁ। ନର୍କ ଏବଂ ସ୍ୱର୍ଗ ମଧ୍ୟ ଏଇଠାରେ ହିଁ ହେଉଛି। ସ୍ୱର୍ଗ ଓ ନର୍କ ଉଭୟ ବିଲକୁଲ ଅଲଗା। ବର୍ତ୍ତମାନ ମନୁଷ୍ୟମାନଙ୍କର ବୁଦ୍ଧି ବିଲକୁଲ ତମ ପ୍ରଧାନ ହୋଇଯାଇଛି, ସେଥିପାଇଁ କିଛି ହେଲେ ବୁଝୁନାହାନ୍ତି। ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି, କଳିଯୁଗକୁ କହୁଛନ୍ତି ଯେ ଆହୁରି 40,000 ବର୍ଷ ବାକି ଅଛି। ସମସ୍ତେ ବିଲକୁଲ ହିଁ ଘୋର ଅନ୍ଧକାରରେ ହିଁ ଅଛନ୍ତି। ଏବେ ତୁମେ ସନ୍ତାନମାନେ ଜାଣୁଛ, ବାବା ଆମକୁ ସ୍ୱର୍ଗକୁ ନେଇଯିବା ପାଇଁ ଏପରି ଗୁଣବାନ କରାଉଛନ୍ତି। ତେଣୁ ମୁଖ୍ୟ ଏହି ଚିନ୍ତା ରଖିବାକୁ ହେବ ଯେ ଆମେ ସତ୍ୟପ୍ରଧାନ କିପରି ହେବୁ। ସେଥିପାଇଁ ବାବା କହୁଛନ୍ତି କେବଳ ମତେ ମନେ ପକାଅ, ଚାଲିବା ବୁଲିବା କାମ କରିବା ସମୟରେ ବୁଦ୍ଧିରେ ଏଇ କଥା ମନେ ରହୁ। ପ୍ରେମିକ ପ୍ରେମିକା ମଧ୍ୟ କର୍ମ ତ କରିଥାନ୍ତି ନା, ଭକ୍ତିରେ ମଧ୍ୟ କର୍ମ ତ କରିଥାନ୍ତି ନା, କିନ୍ତୁ ବୁଦ୍ଧିରେ ସେମାନଙ୍କ କଥା ମନେ ରହିଥାଏ, ସେମାନଙ୍କୁ ମନେ ପକାଇବା ପାଇଁ ମାଳା ଗଡ଼ାଇଥାନ୍ତି। ବାବା ମଧ୍ୟ ବାରମ୍ବାର କହୁଛନ୍ତି ଯେ ମତେ ମନେ ପକାଅ, ସେମାନେ ସର୍ବବ୍ୟାପୀ କହିଦେଉଛନ୍ତି, ତେବେ ପୁଣି ମନେ କାହାକୁ ପକାଇବେ। ବାବା ବୁଝାଉଛନ୍ତି ତୁମେ କେତେ ନାସ୍ତିକ ହୋଇଯାଇଛ, ବାବାଙ୍କୁ ଜାଣିନାହ। କହୁଛନ୍ତି ମଧ୍ୟ ହେ ଈଶ୍ୱର ପିତା, କିନ୍ତୁ ସେ କିଏ ଏ କଥା ଟିକିଏ ହେଲେ ବି ଜାଣିନାହାନ୍ତି। ଆତ୍ମା କହୁଛି ହେ ଈଶ୍ୱର ପିତା, କିନ୍ତୁ ଆତ୍ମା କଣ? ଆତ୍ମା ଅଲଗା, ତାଙ୍କୁ କୁହାଯାଉଛି ପରମାତ୍ମା ଅର୍ଥାତ୍ ସୁପ୍ରିମ, ଉଚ୍ଚରୁ ଉଚ୍ଚ ସୁପ୍ରିମ ସୋଲ ବା ପରମ ଆତ୍ମା। ଏମିତି ଜଣେ ହେଲେ ମନୁଷ୍ୟ ନାହାନ୍ତି ଯାହାଙ୍କୁ ନିଜ ଆତ୍ମାର ଜ୍ଞାନ ଜଣାଥିବ। ମୁଁ ଆତ୍ମା, ଏହା ମୋର ଶରୀର, ଦୁଇଟି ଜିନିଷ ଅଛି ନା। ଏହି ଶରୀର ପାଞ୍ଚ ତତ୍ତ୍ୱରେ ତିଆରି ହୋଇଛି। ଆତ୍ମା ତ ଅବିନାଶୀ, ଏକ ସୂକ୍ଷ୍ମ ବିନ୍ଦୁ ଅଟେ। ତାହା କେଉଁ ଜିନିଷରେ ତିଆରି ହେବ? ଏତେ ଛୋଟ ବିନ୍ଦୁ ଯାହାକୁ ସାଧୁସନ୍ଥ ଆଦି କେହି ହେଲେ ବି ଜାଣିନାହାନ୍ତି। ଇଏ ତ ବହୁତ ଗୁରୁ କରିଥିଲେ, କିନ୍ତୁ କେହି ଏକଥା ଶୁଣାଇ ନଥିଲେ ଯେ ଆତ୍ମା କଣ, ପରମପିତା ପରମାତ୍ମା କଣ। ଏପରି ନୁହେଁ ଯେ କେବଳ ପରମାତ୍ମାଙ୍କୁ ଜାଣିନାହାନ୍ତି, କିନ୍ତୁ ଆତ୍ମାକୁ ମଧ୍ୟ ଜାଣିନାହାନ୍ତି। ଆତ୍ମାକୁ ଜାଣିଗଲେ ପରମାତ୍ମାଙ୍କୁ ମଧ୍ୟ ତୁରନ୍ତ ଜାଣିଯିବେ। ପିଲା ନିଜକୁ ଜାଣିବ କିନ୍ତୁ ପିତାଙ୍କୁ ଜାଣିବ ନାହିଁ, ତେବେ କିପରି ଚାଲିପାରିବ? ତୁମେ ତ ଏବେ ଜାଣୁଛ ଆତ୍ମା କଣ, କେଉଁଠି ରହୁଛି। ଡାକ୍ତରମାନେ ମଧ୍ୟ ଏ କଥା ଜାଣୁଛନ୍ତି ଯେ ତାହା ବହୁତ ସୂକ୍ଷ୍ମ ଅଟେ, ଏହି ଆଖି ଦ୍ୱାରା ଦେଖାଯିବ ନାହିଁ। ପୁଣି କାଚ ଭିତରେ ବନ୍ଦ କଲେ ମଧ୍ୟ କିପରି ଦେଖିପାରିବ? ଦୁନିଆରେ ତୁମ ଭଳି ଜ୍ଞାନ ଆଉ କାହା ପାଖରେ ନାହିଁ। ତୁମେ ଜାଣିଛ ଆତ୍ମା ବିନ୍ଦୁ ଅଟେ, ପରମାତ୍ମା ମଧ୍ୟ ବିନ୍ଦୁ ଅଟେ, ବାକି ଆମେ ଆତ୍ମାମାନେ ପବିତ୍ରରୁ ପତିତ ହେଉଛୁ। ସେଠାରେ ତ ପତିତ ଆତ୍ମା ରହିପାରିବେ ନାହିଁ, ସେଠାରେ ସମସ୍ତେ ପବିତ୍ର ହୋଇ ଏଠାକୁ ଆସୁଛନ୍ତି, ପୁଣି ପତିତ ହେଉଛନ୍ତି, ପୁଣି ବାବା ଆସି ପବିତ୍ର କରୁଛନ୍ତି। ଏହା ବହୁତ ସହଜରୁ ସହଜ କଥା ଅଟେ। ତୁମେ ଜାଣିଛ ଆମର ଆତ୍ମା 84 ଜନ୍ମର ଚକ୍ର ଲଗାଇ ଏବେ ତମ ପ୍ରଧାନ ହୋଇଯାଇଛି। ଆମେ ହିଁ 84 ଜନ୍ମ ନେଉଛୁ, ଏହା କୌଣସି ଜଣଙ୍କର କଥା ନୁହେଁ। ବାବା କହୁଛନ୍ତି ମୁଁ ଯେତେବେଳେ ଏହାଙ୍କୁ ବୁଝାଉଛି ସେତେବେଳେ ତୁମେ ମଧ୍ୟ ଶୁଣୁଛ। ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଛି, ଯେତେବେଳେ ଏହାଙ୍କୁ ଶୁଣାଉଛି ତୁମେମାନେ ମଧ୍ୟ ଶୁଣି ନେଉଛ। ଇଏ ହେଉଛନ୍ତି ମୋର ରଥ। ବାବା ବୁଝାଉଛନ୍ତି ନାମ ରଖିବା ଦରକାର ଗେଟ୍ ୱେ ଟୁ ହେଭେନ, କିନ୍ତୁ ଏଥିରେ ମଧ୍ୟ ବୁଝାଇବାକୁ ପଡିବ ଯେ ସତ୍ୟଯୁଗରେ ଯେଉଁ ଦେବୀ ଦେବତା ଧର୍ମ ଥିଲା ତାହା ଏବେ ପ୍ରାୟ ଲୋପ ହୋଇଯାଇଛି। ସେହି ଧର୍ମକୁ କେହି ମଧ୍ୟ ଜାଣିନାହାନ୍ତି। ଖ୍ରୀଷ୍ଟିୟନମାନେ ମଧ୍ୟ ପ୍ରଥମେ ସତପ୍ରଧାନ ଥିଲେ, ପୁଣି ପୁନର୍ଜନ୍ମ ନେଇ ନେଇ ତମ ପ୍ରଧାନ ହୋଇଯାଇଛନ୍ତି। ସୃଷ୍ଟି ରୂପୀ ବୃକ୍ଷ ମଧ୍ୟ ନିଶ୍ଚିନ୍ତ ପୁରୁଣା ହେବ। ଏହା ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ। ବୃକ୍ଷ ହିସାବରେ ଅନ୍ୟ ସବୁ ଧର୍ମାବଲମ୍ବୀ ପଛରେ ଆସୁଛନ୍ତି। ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ। ଏମିତି ବି ନୁହେଁ ସତ୍ୟଯୁଗକୁ ଯିବା ପାଇଁ କାହାକୁ ସୁଯୋଗ ମିଳିଯିବ, ନା। ଏହି ଖେଳ ତ ଅନାଦିକାଳରୁ ତିଆରି ହୋଇଛି। ସତ୍ୟଯୁଗରେ ଏକମାତ୍ର ଆଦି ସନାତନ ପ୍ରାଚୀନ ଦେବୀ ଦେବତା ଧର୍ମ ଥିଲା। ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ରହିଛି ଯେ ଆମେ ସ୍ୱର୍ଗକୁ ଯାଉଛୁ। ଆତ୍ମା କହୁଛି ମୁଁ ତମ ପ୍ରଧାନ ହୋଇଯାଇଛି, ତେଣୁ ଘରକୁ ଅଥବା ସ୍ୱର୍ଗକୁ କିପରି ଯିବି? ସେଥିପାଇଁ ସତ୍ୟପ୍ରଧାନ ହେବାର ଉପାୟ ମଧ୍ୟ ବାବା ବତାଉଛନ୍ତି। ବାବା କହୁଛନ୍ତି ମୋର ହିଁ ମତେ ହିଁ ପତିତ ପାବନ କହିଥାନ୍ତି। ସେଥିପାଇଁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ଭଗବାନ ଉବାଚ ମଧ୍ୟ ଲେଖାଯାଇଛି, ଏ କଥା ମଧ୍ୟ ସମସ୍ତେ କହୁଛନ୍ତି, ଖ୍ରୀଷ୍ଟ ଆସିବାର ଏତେ ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା, କିନ୍ତୁ କିପରି ହୋଇଥିଲା, ପୁଣି କୁଆଡେ ଗଲା, ଏ କଥା କେହି ଜାଣିନାହାନ୍ତି। ତୁମେ ତ ଭଲ ଭାବରେ ଜାଣିଛ, ତୁମମାନଙ୍କ ଆଗରୁ ଏସବୁ କଥା କଣ ଜଣା ଥିଲା? ଦୁନିଆରେ ଏ କଥା କେହି ବି ଜାଣିନାହାନ୍ତି ଯେ ଆତ୍ମା ହିଁ ଭଲ ଅଥବା ମନ୍ଦ ହେଉଛି। ସବୁ ଆତ୍ମା ମାନେ ବାବାଙ୍କର ସନ୍ତାନ ଅଟନ୍ତି, ବାବାଙ୍କୁ ମନେ ପକାଉଛନ୍ତି। ବାବା ସମସ୍ତଙ୍କର ପ୍ରେମିକ ଏବଂ ସମସ୍ତେ ତାଙ୍କର ପ୍ରେମିକା ଅଟନ୍ତି। ଏବେ ତୁମେ ସନ୍ତାନ ମାନେ ଜାଣିଛ, ସେହି ପ୍ରେମିକ ଆସିଛନ୍ତି ଯିଏକି ବହୁତ ମିଠା ପ୍ରେମିକ, ନଚେତ ସମସ୍ତେ ତାଙ୍କୁ କାହିଁକି ମନେ ପକାଉଛନ୍ତି? ଏପରି କୌଣସି ମନୁଷ୍ୟ ନଥିବେ ଯାହାଙ୍କ ମୁଖରୁ ପରମାତ୍ମାଙ୍କର ନାମ ନ ବାହାରୁଥିବ। କେବଳ ତାଙ୍କୁ ଜାଣିନାହାନ୍ତି, ତୁମେ ଜାଣିଛ ଆତ୍ମା ଅଶରୀର ଅଟେ। ଆତ୍ମା ମାନଙ୍କର ମଧ୍ୟ ପୂଜା ହେଉଛି ନା? ଆମେ ଯିଏକି ପୂଜ୍ୟ ଥିଲେ ପୁଣି ନିଜର ଆତ୍ମାକୁ ପୂଜା କରିବାରେ ଲାଗି ପଡ଼ିଲେ। ଖୋଇପାରେ ପୂର୍ବ ଜନ୍ମରେ ବ୍ରାହ୍ମଣ କୂଳରେ ଜନ୍ମ ନେଇଥିବ, ଶ୍ରୀନାଥଙ୍କୁ ଭୋଗ ଲାଗୁଛି, କିନ୍ତୁ ଖାଉଛନ୍ତି ତ ପୂଜାରୀମାନେ। ଏସବୁ ହେଉଛି ଭକ୍ତି ମାର୍ଗ। ତୁମ ସନ୍ତାନ ମାନଙ୍କୁ ବୁଝାଇବାକୁ ହେବ, ସ୍ୱର୍ଗର ଫାଟକ ବାବା ହିଁ ଖୋଲିଥାନ୍ତି, କିନ୍ତୁ କିପରି ଖୋଲିବେ, ବୁଝାଇବେ କିପରି? ଗୀତାରେ ଭଗବାନ ଉବାଚ ଲିଖିତ ଅଛି, ତେବେ ନିଶ୍ଚିନ୍ତ ଶରୀର ଦ୍ୱାରା କହିବେ ନା? ତେବେ ଆତ୍ମା ହିଁ ଶରୀର ଦ୍ୱାରା କହିଥାଏ ବା ଶୁଣିଥାଏ। ଏସବୁ କଥା ବାବା ବିସ୍ତାରରେ ବୁଝାଉଛନ୍ତି। ବୀଜ ଏବଂ ବୃକ୍ଷ ରହିଛି, ତୁମେ ପିଲାମାନେ ଜାଣିଛ, ଏହା ହେଉଛି ନୂଆ ବୃକ୍ଷ। ଧୀରେ ଧୀରେ ପୁଣି ବୃକ୍ଷ ବୃଦ୍ଧି ହୋଇଚାଲିଛି। ତୁମର ଏହି ନୂଆ ବୃକ୍ଷରେ କୀଟ ମଧ୍ୟ ବହୁତ ଲାଗୁଛନ୍ତି, କାହିଁକି ନା ଏହି ନୂଆ ବୃକ୍ଷ ବହୁତ ମିଠା ଅଟେ। ମିଠା ବୃକ୍ଷକୁ ହିଁ କୀଟ ଇତ୍ୟାଦି କିଛି ନା କିଛି ଲାଗିଥାନ୍ତି, ପୁଣି ସେଥିରେ ଔଷଧ ପକାଯାଇଥାଏ। ବାବା ମଧ୍ୟ ମନମାନା ଭାବର ବହୁତ ଭଲ ଔଷଧ ଦେଇଛନ୍ତି। ମନମାନା ଭାବ ନ ହେବା ଦ୍ୱାରା କୀଟ ଖାଇଯାଉଛନ୍ତି। ପୋକ ଲାଗିଥିବା ଜିନିଷ କେଉଁ କାମରେ ଆସିବ? ତାହା ତ ଫୋପଡ଼ା ହୋଇଯାଇଥାଏ। ତେବେ କେଉଁଠି ଉଚ୍ଚପଦ କେଉଁଠି ନିଚପଦ, ଫରକ ତ ଅଛି ନା? ମିଠା ମିଠା ପିଲାମାନଙ୍କୁ ବାବା ବୁଝାଉଛନ୍ତି, ବହୁତ ମିଠା ହୁଅ, କାହା ସହିତ ମଧ୍ୟ ଲୁଣ ପାଣି ହୁଅ ନାହିଁ, ଅର୍ଥାତ୍ ତିକ୍ତତାର ସମ୍ପର୍କ ରଖ ନାହିଁ, କ୍ଷୀରଖଣ୍ଡ ହୁଅ, ଅର୍ଥାତ୍ ସୁସମ୍ପର୍କ ରଖ। ସେଠାରେ ବା ସତ୍ୟଯୁଗରେ ବାଘ ଛେଳି ମଧ୍ୟ କ୍ଷୀରଖଣ୍ଡ ହୋଇ ରହିବେ, ତେଣୁ ତୁମ ପିଲାମାନଙ୍କୁ ମଧ୍ୟ କ୍ଷୀରଖଣ୍ଡ ହେବା ଉଚିତ। କିନ୍ତୁ ଯାହାର ଭାଗ୍ୟରେ ହିଁ ନାହିଁ ତ ପୁରୁଷାର୍ଥ ମଧ୍ୟ କଣ କରିବେ, ଫେଲ ହୋଇଯାଉଛନ୍ତି। ଶିକ୍ଷକତ ଭାଗ୍ୟ ଉଚ୍ଚ କରିବା ପାଇଁ ପାଠ ପଢ଼ାଉଛନ୍ତି ଏବଂ ସମସ୍ତଙ୍କୁ ପଢ଼ାଉଛନ୍ତି। ତେବେ ପାଠପଢ଼ାରେ ଫରକ ମଧ୍ୟ ତୁମେମାନେ ଦେଖୁଛ, ଛାତ୍ରମାନେ ମଧ୍ୟ ଶ୍ରେଣୀରେ ଜାଣିପାରନ୍ତି କିଏ କେଉଁ ବିଷୟରେ ପ୍ରବୀଣ ଅଟନ୍ତି, ଏଠାରେ ମଧ୍ୟ ସେହିପରି ହେଉଛି। ସ୍ଥୂଳ ସେବାରେ ମଧ୍ୟ ବିଷୟ ରହିଛି ନା, ଯେପରି ଭଣ୍ଡାରୀର ସେବାଧାରୀ ରୋଷେଇ ଘର କଲାବାଲା ଅଛନ୍ତି, ତାଙ୍କଠାରୁ ବହୁତଙ୍କୁ ସୁଖ ମିଳୁଛି, କେତେ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି, ଏ କଥା ତ ଠିକ ଅଛି, ଏହି ବିଷୟରେ ମଧ୍ୟ ନମ୍ବର ମିଳୁଛି। କିନ୍ତୁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ହେଲେ କେବଳ ଗୋଟିଏ ବିଷୟରେ ନୁହଁ, ସବୁ ବିଷୟ ପ୍ରତି ପୁରା ଧ୍ୟାନ ଦେବାକୁ ହେବ। ଜ୍ଞାନ ବି ଦରକାର, ଚଳଣି ମଧ୍ୟ ସେହିପରି ହେବା ଦରକାର, ଦୈବୀ ଗୁଣ ମଧ୍ୟ ଆବଶ୍ୟକ, ସବୁ ବିଷୟ ପ୍ରତି ଧ୍ୟାନ ରଖିବା ଭଲ। ରୋଷେଇ କଲାବାଲାଙ୍କ ପାଖକୁ ଯଦି କେହି ଆସୁଛନ୍ତି ତେବେ ତାଙ୍କୁ କୁହ ମନମାନା ଭବ, ଶିବବାବାଙ୍କୁ ମନେ ପକାଅ, ତେବେ ବିକର୍ମ ବିନାଶ ହେବ ଏବଂ ତୁମେ ସ୍ୱର୍ଗର ମାଲିକ ହୋଇଯିବ। ବାବାଙ୍କୁ ସ୍ମରଣ କରି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ପରିଚୟ ଦେଇ ଚାଲ, ସେଥିପାଇଁ ଜ୍ଞାନ ଏବଂ ଯୋଗ ଆବଶ୍ୟକ। ଏହା ତ ବହୁତ ସହଜ ଅଟେ, ଏହା ହିଁ ହେଉଛି ମୁଖ୍ୟ କଥା। ତୁମମାନଙ୍କୁ ଅନ୍ଧମାନଙ୍କର ବାଡ଼ି ହେବାକୁ ପଡିବ, ପ୍ରଦର୍ଶନୀକୁ ମଧ୍ୟ କାହାକୁ ନେଇଯାଅ, ଚାଲ ଆମେ ତୁମକୁ ସ୍ୱର୍ଗର ଦ୍ୱାର ଦେଖାଇବୁ। ଏହା ହେଉଛି ନର୍କ, ତାହା ହେଉଛି ସ୍ୱର୍ଗ। ବାବା କହୁଛନ୍ତି ମତେ ମନେ ପକାଅ, ପବିତ୍ର ହୁଅ, ତେବେ ତୁମେ ପବିତ୍ର ଦୁନିଆର ମାଲିକ ହୋଇଯିବ। ମନ ମନା ଭବ କଳ୍ପ ପୂର୍ବ ଭଳି ତୁମକୁ ଗୀତା ଶୁଣାଉଛନ୍ତି, ସେଥିପାଇଁ ବାବା ଚିତ୍ର ତିଆରି କରାଇଛନ୍ତି। ଗୀତାର ଭଗବାନ କିଏ? ସ୍ୱର୍ଗର ଦ୍ୱାର କିଏ ଖୋଲୁଛନ୍ତି? ଶିବ ବାବା ହିଁ ଖୋଲୁଛନ୍ତି। ଶ୍ରୀକୃଷ୍ଣ ତ ସେହି ଦ୍ୱାର ଦେଇ ଅତିକ୍ରମ କରୁଛନ୍ତି। ଦୁଇଟି ହିଁ ମୁଖ୍ୟ ଚିତ୍ର ରହିଛି, ବାକି ତ ସବୁ ବିସ୍ତାର ଅଟେ। ପିଲାମାନଙ୍କୁ ବହୁତ ମିଠା ହେବାକୁ ପଡିବ, ସମସ୍ତଙ୍କ ସହିତ ବହୁତ ସ୍ନେହର ସହିତ କଥାବାର୍ତ୍ତା ହେବାକୁ ପଡିବ। ମନ ବଚନ କର୍ମରେ ସମସ୍ତଙ୍କୁ ସୁଖ ଦେବାକୁ ହବ। ଦେଖ ଭଣ୍ଡାରୀ ସମସ୍ତଙ୍କୁ ସୁଖ କରୁଛନ୍ତି, ତେଣୁ ତାଙ୍କ ପାଇଁ ଉପହାର ନେଇ ଆସୁଛନ୍ତି। ଏହା ମଧ୍ୟ ଏକ ବିଷୟ ଅଟେ ନା, ଉପହାର ଆଣି ଦେଉଛନ୍ତି। ସେ କହୁଛନ୍ତି ମୁଁ ତୁମଠାରୁ କାହିଁକି ନେବି, ପୁଣି ତୁମ କଥା ମନେ ପଡିବ। ଶିବ ବାବାଙ୍କ ଭଣ୍ଡାରୀରୁ ମିଳିବ ତ ମୋର ଶିବ ବାବାଙ୍କ କଥା ହିଁ ମନେ ରହିବ ନା। ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ନିଜର ଶ୍ରେଷ୍ଠ ଭାଗ୍ୟ ଗଢିବା ପାଇଁ ପରସ୍ପର ସହିତ ବହୁତ ବହୁତ ସ୍ନେହପୂର୍ଣ୍ଣ ସମ୍ପର୍କ ରଖିବାକୁ ହବ ଏବଂ ମଧୁରତାପୂର୍ଣ୍ଣ ବ୍ୟବହାର କରିବାକୁ ହବ। କେବେ ବି କାହା ସହିତ ଲୁଣ ପାଣି ହୋଇ ତିକ୍ତତାପୂର୍ଣ୍ଣ ବ୍ୟବହାର କରିବାର ନାହିଁ, ସବୁ ବିଷୟ ଉପରେ ପୁରା ଧ୍ୟାନ ଦେବାକୁ ହବ। ଦୁଇ ନମ୍ବର, ସଦ୍ଗତି ପ୍ରାପ୍ତ କରିବା ପାଇଁ ବାବାଙ୍କର ଯେଉଁ ଶ୍ରେଷ୍ଠ ମତ ମିଳିଛି ସେଥିରେ ଚାଲିବାକୁ ହବ ଏବଂ ସମସ୍ତଙ୍କୁ ସେହି ଶ୍ରେଷ୍ଠ ମତ ହିଁ ଶୁଣାଇବାକୁ ପଡିବ। ସ୍ୱର୍ଗକୁ ଯିବାର ରାସ୍ତା ଦେଖାଇବାକୁ ହବ। ବରଦାନ, ପ୍ରତ୍ୟେକ ଆତ୍ମାକୁ ସାହସ ଏବଂ ଉତ୍ସାହ ପ୍ରଦାନ କରୁଥିବା ଦୟାଳୁ ବିଶ୍ୱ କଲ୍ୟାଣକାରୀ ହୁଅ। ବ୍ରାହ୍ମଣ ପରିବାରରେ କେବେ ବି କୌଣସି ଦୁର୍ବଳ ଆତ୍ମାକୁ ତୁମେ ଦୁର୍ବଳ ଅଟ ଏଭଳି କହିବ ନାହିଁ। ତୁମ ଭଳି ଦୟାଳୁ ବିଶ୍ୱ କଲ୍ୟାଣକାରୀ ପିଲାମାନଙ୍କ ମୁଖରୁ ସର୍ବଦା ସର୍ବ ଆତ୍ମାଙ୍କ ପ୍ରତି ଶୁଭ ବାଣୀ ବାହାରିବା ଦରକାର, ନିରାଶ କରିବା ଭଳି ବାଣୀ ନୁହେଁ। ଯିଏ ଯେତେ ଦୁର୍ବଳ ହୋଇଥାଉ ଯଦି ତାକୁ ଶିକ୍ଷା ମଧ୍ୟ ଦେବାକୁ ପଡିବ ତେବେ ପ୍ରଥମେ ତାକୁ ସମର୍ଥ କର, ତାପରେ ଶିକ୍ଷା ଦିଅ। ପ୍ରଥମେ ତାର ବୁଦ୍ଧିରୂପୀ ଧରଣୀ ଉପରେ ସାହସ ଏବଂ ଉତ୍ସାହର ହଳ କର, ତାପରେ ଶିକ୍ଷା ରୂପକ ମଞ୍ଜି ବୁଣ, ତାହେଲେ ସହଜରେ ପ୍ରତ୍ୟେକ ମଞ୍ଜି ଫଳପ୍ରଦ ହବ। ଏହାଦ୍ୱାରା ବିଶ୍ୱ କଲ୍ୟାଣର ସେବା ତୀବ୍ର ହୋଇଯିବ। ସ୍ଲୋଗାନ, ବାବାଙ୍କର ଆଶୀର୍ବାଦ ନେବା ସହିତ ସର୍ବଦା ଭରପୂରତାର ଅନୁଭବ କର। ଓମ୍ ଶାନ୍ତି।